ଶାନ୍ତି ଓମ୍ ଶାନ୍ତି ଓମ୍ ଶାନ୍ତି। ଆଜି ବାବାଙ୍କର ଦିବ୍ୟ ମହାବାକ୍ୟ 16 ଜାନୁଆରୀ 2026 ପ୍ରାତଃ ମୁରଲୀ ବାପଦାଦା ମଧୁବନ। ବାବା କହୁଛନ୍ତି, ମିଠେ ବାଛେ, ତୁମେମାନେ ଯେଉଁସବୁ କର୍ମ କରୁଛ ତାହାର ଫଳ ମଧ୍ୟ ନିଶ୍ଚିତ ମିଳୁଛି। ନିଷ୍କାମ ସେବା ତ କେବଳ ଏକମାତ୍ର ବାବା ହିଁ କରୁଛନ୍ତି। ଆଜିର ପ୍ରଶ୍ନ ଅଛି, ଏହି ପାଠଶାଳା ବହୁତ ବିଚିତ୍ର ଅଟେ, କିପରି ଏଠାରେ କେଉଁ ମୁଖ୍ୟ ମେହନତ କରିବାକୁ ପଡ଼ିଥାଏ? ଉତ୍ତରରେ ବାବା କହୁଛନ୍ତି, ଏହା ହିଁ ହେଉଛି ଏକମାତ୍ର ପାଠଶାଳା ଯେଉଁଠି ଛୋଟ ପିଲାଙ୍କ ସହିତ ବୁଢ଼ାମାନେ ମଧ୍ୟ ପାଠ ପଢ଼ୁଛନ୍ତି। ଏହା ଏପରି ବିଚିତ୍ର ପାଠଶାଳା ଯେଉଁଠି ଦିନେ ଅହଲ୍ୟା କୁବ୍ଜାମାନଙ୍କ ସହିତ ସାଧୁମାନେ ମଧ୍ୟ ଆସି ବସିବେ। ଏଠାରେ ଯୋଗ କରିବାରେ ହିଁ ମୁଖ୍ୟ ମେହନତ ରହିଛି। ଯୋଗବଳ ଦ୍ୱାରା ହିଁ ଆତ୍ମାର ଏବଂ ଶରୀରର ପ୍ରାକୃତିକ ଉପଚାର ହେଉଛି, କିନ୍ତୁ ଯୋଗ କରିବା ପାଇଁ ମଧ୍ୟ ଜ୍ଞାନ ଦରକାର। ଆଜିର ଗୀତ ଅଛି, ରାତ କେ ରାହି ଥକମତ ଜାନା, ଶୁଭ କେ ମଞ୍ଜିଲ ଦୂର ନାହିଁ। ଓମ୍ ଶାନ୍ତି। ମଧୁର ସନ୍ତାନମାନେ ଗୀତ ଶୁଣିଲେ ଆତ୍ମିକ ପିତା ସନ୍ତାନମାନଙ୍କୁ ଏହାର ଅର୍ଥ ମଧ୍ୟ ବୁଝାଉଛନ୍ତି। ଆଶ୍ଚର୍ଯ୍ୟର କଥା ଏହା ଯେ ଗୀତା ଏବଂ ଶାସ୍ତ୍ରର ଲେଖକ ମଧ୍ୟ ଏହାର ଅର୍ଥ ଜାଣିନାହାନ୍ତି, ପ୍ରତ୍ୟେକ କଥାର ଅନର୍ଥ ହିଁ ବାହାର କରୁଛନ୍ତି। ଆତ୍ମିକ ପିତା ଯିଏକି ଜ୍ଞାନର ସାଗର ପତିତ ପାବନ ଅଟନ୍ତି, ସେ ବସି ଏହାର ଅର୍ଥ ବତାଉଛନ୍ତି। ରାଜଯୋଗ ମଧ୍ୟ ବାବା ହିଁ ଶିଖାଉଛନ୍ତି। ତୁମେମାନେ ଜାଣିଛ, ଏବେ ଆମେ ପୁନର୍ବାର ରାଜାମାନଙ୍କର ରାଜା ହେଉଛୁ। ଅନ୍ୟ ସ୍କୁଲରେ ଏପରି କହିବେ ନାହିଁ ଯେ ଆମେ ପୁନର୍ବାର ବାରିଷ୍ଟର ହେଉଛୁ। ପୁନର୍ବାର ଅକ୍ଷର କାହାର ମୁଖରେ ଶୋଭା ପାଇବ ନାହିଁ। ତୁମେ କହୁଛ ଯେ ଆମେ 5000 ବର୍ଷ ପୂର୍ବ ପରି ବେହଦ ବାବାଙ୍କ ପାଖରେ ପଢ଼ୁଛୁ। ଏହି ବିନାଶ ମଧ୍ୟ ପୁନର୍ବାର ନିଶ୍ଚୟ ହେବ। ଏତେ ବଡ଼ ବଡ଼ ଶକ୍ତିଶାଳୀ ବମ୍ ତିଆରି କରୁଛନ୍ତି, ଏସବୁ ରଖିବା ପାଇଁ ତ ତିଆରି କରୁନାହାନ୍ତି ନା? ଏହି ବିନାଶ ମଧ୍ୟ ଶୁଭ କାର୍ଯ୍ୟ ପାଇଁ ହେଉଛି ନା? ତୁମର ଡରିବାର କୌଣସି ଆବଶ୍ୟକତା ନାହିଁ, ଏହା ହେଉଛି କଲ୍ୟାଣକାରୀ ଲଢ଼େଇ। ବାବା ଆସୁଛନ୍ତି କଲ୍ୟାଣ କରିବା ନିମନ୍ତେ। କହୁଛନ୍ତି ମଧ୍ୟ, ବାବା ଆସି ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା, ଶଙ୍କରଙ୍କ ଦ୍ୱାରା ବିନାଶର କାର୍ଯ୍ୟ କରୁଛନ୍ତି, ତେଣୁ ଏହି ବମ୍ ଆଦି ବିନାଶ ପାଇଁ ରହିଛି। ଏହାଠାରୁ ଅଧିକ ଶକ୍ତିଶାଳୀ ଆଉ କୌଣସି ଜିନିଷ ନାହିଁ। ତା ସହିତ ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ହେବ, ଏହାକୁ ଈଶ୍ୱରୀୟ ବିପର୍ଯ୍ୟୟ ବୋଲି କୁହାଯିବ ନାହିଁ। ଏହି ପ୍ରାକୃତିକ ବିପର୍ଯ୍ୟୟ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ହୋଇ ରହିଛି, ଏହା କୌଣସି ନୂଆ କଥା ନୁହେଁ। କେତେ ବଡ଼ ବଡ଼ ଶକ୍ତିଶାଳୀ ବମ୍ ତିଆରି କରୁଛନ୍ତି, କହୁଛନ୍ତି ଆମେ ସହରକୁ ସହର ନଷ୍ଟ କରିଦେବୁ। ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଜାପାନ ସହିତ ଲଢ଼େଇ ସମୟରେ ଯେଉଁ ବମ୍ ପକାଇଥିଲେ ତାହା ତ ବହୁତ ଛୋଟ ଥିଲା, ଏବେ ତ ବଡ଼ ବଡ଼ ବମ୍ ତିଆରି କରିଛନ୍ତି। ଯେବେ ଅଧିକ ଅସୁବିଧାରେ ପଡ଼ୁଛନ୍ତି, ସ୍ଥିତି ଅସମ୍ଭାଳ ହେଉଛି, ତେବେ ବମ୍ ପକାଇବା ଆରମ୍ଭ କରୁଛନ୍ତି। କେତେ କ୍ଷତି ହେବ ତାହା ମଧ୍ୟ ପରୀକ୍ଷା କରି ଦେଖୁଛନ୍ତି, ଅରବ ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହାକୁ ତିଆରି କରୁଥିବା ବୈଜ୍ଞାନିକମାନଙ୍କର ଦରମା ମଧ୍ୟ ବହୁତ ଅଟେ, ତେଣୁ ତୁମେ ଖୁସି ହେବା ଉଚିତ ଯେ ପୁରୁଣା ଦୁନିଆର ବିନାଶ ହେବ, ତୁମେମାନେ ନୂଆ ଦୁନିଆ ପାଇଁ ପୁରୁଷାର୍ଥ କରୁଛ। ବିବେକ ମଧ୍ୟ କହୁଛି ପୁରୁଣା ଦୁନିଆର ନିଶ୍ଚୟ ବିନାଶ ହେବ। ପିଲାମାନେ ଜାଣିଛନ୍ତି କଳିଯୁଗରେ କ'ଣ ଅଛି ଏବଂ ସତ୍ୟଯୁଗରେ କ'ଣ ହେବ। ତୁମେ ଏବେ ସଙ୍ଗମରେ ଛିଡ଼ା ହୋଇଛ, ଜାଣିଛ ଯେ ସତ୍ୟଯୁଗରେ ଏତେ ମନୁଷ୍ୟ ରହିବେ ନାହିଁ, ତେଣୁ ଏମାନଙ୍କର ବିନାଶ ହେବ। ଏହି ପ୍ରାକୃତିକ ବିପର୍ଯ୍ୟୟ କଳ୍ପ ପୂର୍ବରୁ ମଧ୍ୟ ହୋଇଥିଲା, ପୁରୁଣା ଦୁନିଆର ନିଶ୍ଚୟ ବିନାଶ ହେବ। ପ୍ରାକୃତିକ ବିପର୍ଯ୍ୟୟ ତ ପୂର୍ବରୁ ମଧ୍ୟ ଏହିପରି ବହୁତ ହୋଇ ଆସିଛି, କିନ୍ତୁ ତାହା ଅଳ୍ପ ପରିମାଣରେ ହୋଇଛି। ଏବେ ତ ପୁରୁଣା ଦୁନିଆ ସମ୍ପୂର୍ଣ୍ଣ ରୂପେ ବିନାଶ ହୋଇଯିବ। ତୁମ ସନ୍ତାନମାନଙ୍କୁ ତ ବହୁତ ଖୁସି ହେବା ଦରକାର। ଆମ ଆତ୍ମିକ ସନ୍ତାନମାନଙ୍କୁ ପରମପିତା ପରମାତ୍ମା ବସି ବୁଝାଉଛନ୍ତି, ଏହି ବିନାଶ ତୁମ ପାଇଁ ହେଉଛି, ଏହିପରି ଗାୟନ ମଧ୍ୟ ରହିଛି ଯେ ରୁଦ୍ର ଜ୍ଞାନ ଯଜ୍ଞରୁ ବିନାଶର ଜ୍ୱାଳା ପ୍ରଜ୍ୱଳିତ ହେଲା। ଗୀତାରେ ଥିବା କେତେକ କଥାର ଅର୍ଥ ବହୁତ ଭଲ ରହିଛି, କିନ୍ତୁ କେହି ହେଲେ ଏହାକୁ ବୁଝୁନାହାନ୍ତି। ସେମାନେ ଶାନ୍ତି ମାଗୁଛନ୍ତି। ତୁମେ କହୁଛ ଜଲ୍ଦି ବିନାଶ ହେଲେ ଆମେ ଯାଇ ସୁଖୀ ହେବୁ। ବାବା କହୁଛନ୍ତି ସତପ୍ରଧାନ ହେଲେ ସୁଖୀ ହେବ। ବାବା ଅନେକ ପ୍ରକାରର ପଏଣ୍ଟସ୍ ଦେଉଛନ୍ତି। ପୁଣି କାହାର ବୁଦ୍ଧିରେ ଭଲ ଭାବରେ ରହୁଛି କାହାର କହମ। ବୁଢ଼ୀ ମାତାମାନେ ଭାବୁଛନ୍ତି ଶିବ ବାବାଙ୍କୁ ମନେ ପକାଇବାକୁ ହେବ। ବାସ୍ ତାଙ୍କ ନିମନ୍ତେ ବୁଝାଯାଉଛି ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ। ତଥାପି ବି ସମ୍ପତ୍ତି ତ ପାଇଯାଉଛନ୍ତି, ସାଥିରେ ରହୁଛନ୍ତି, ପ୍ରଦର୍ଶନୀକୁ ତ ସମସ୍ତେ ଆସିବେ। ଅଜାମିଲ ପରି ପାପୀ ଗଣିକା ଆଦି ସମସ୍ତଙ୍କର ଉଦ୍ଧାର ହେବ। ମେହେନ୍ଦର ମଧ୍ୟ ଭଲ ପୋଷାକ ପିନ୍ଧି ଆସୁଛନ୍ତି। ଗାନ୍ଧିଜୀ ତ ଅଛୁଆମାନଙ୍କୁ ମୁକ୍ତ କରିଦେଇଛନ୍ତି, ତାଙ୍କ ସାଥିରେ ଖାଉଛନ୍ତି ମଧ୍ୟ। ବାବା ତ ଏହାକୁ ମନା କରୁନାହାନ୍ତି, ଭାବୁଛନ୍ତି ଏମାନଙ୍କର ମଧ୍ୟ ଉଦ୍ଧାର କରିବାକୁ ହେବ। କର୍ମଧନ୍ଦା ସହିତ କୌଣସି ସମ୍ପର୍କ ନାହିଁ। ଏଥିରେ ସବୁକିଛିର ଆଧାର ହେଉଛି ବାବାଙ୍କ ସହିତ ବୁଦ୍ଧି ଯୋଗ ଲଗାଇବା, ବାବାଙ୍କୁ ମନେ ପକାଇବାକୁ ହେବ। ଆତ୍ମା ନିଜକୁ ଅଛୁଆଁ କହୁଛି। ଏଣୁ ଏବେ ଜାଣୁଛୁ ଆମେ ସତପ୍ରଧାନ ଦେବୀ ଦେବତା ଥିଲୁ, ପୁଣି ପୁନର୍ଜନ୍ମ ନେଇ ନେଇ ଅନ୍ତରେ ଆସି ପତିତ ହୋଇଛୁ। ଏବେ ପୁଣି ମୋ ଆତ୍ମାକୁ ପବିତ୍ର ହେବାକୁ ପଡ଼ିବ। ତୁମେ ଜାଣିଛ ସିନ୍ଧରେ ଜଣେ ସବରି ଆସୁଥିଲା, ଧ୍ୟାନରେ ଯାଉଥିଲା, ଦୌଡ଼ି କରି ଆସି ମିଶୁଥିଲା। ବୁଝାଯାଉଥିଲା ଏହାଙ୍କ ଆତ୍ମାର ମଧ୍ୟ ହକ୍ ରହିଛି ନିଜ ବାବାଙ୍କଠାରୁ ସମ୍ପତ୍ତି ନେବା ପାଇଁ। ତାଙ୍କ ଘର ଲୋକଙ୍କୁ କୁହାଗଲା ଏହାଙ୍କୁ ଜ୍ଞାନ ମାର୍ଗରେ ଯିବାକୁ ଦିଅ। କହିଲେ ଆମ କୁଟୁମ୍ବରେ ହଙ୍ଗାମା ହୋଇଯିବ, ଭୟରେ ତାଙ୍କୁ ନେଇଗଲେ, ତେଣୁ ତୁମ ପାଖକୁ ଆସୁଛନ୍ତି, ତୁମେ କାହାକୁ ମନା କରିପାରିବ ନାହିଁ। ଗାୟନ ରହିଛି ଅବଳା ଗଣିକା ଶବରୀ ସାଧୁ ଆଦି ସମସ୍ତଙ୍କର ଉଦ୍ଧାର କରିଥାନ୍ତି, ସାଧୁଙ୍କଠାରୁ ଆରମ୍ଭ କରି ଶବରୀ ପର୍ଯ୍ୟନ୍ତ। ତୁମେମାନେ ଏବେ ଯଜ୍ଞ ସେବା କରୁଛ, ଏହି ସେବା ଦ୍ୱାରା ବହୁତ ପ୍ରାପ୍ତି ହେଉଛି, ବହୁତଙ୍କର କଲ୍ୟାଣ ହୋଇଯାଉଛି। ଦିନକୁ ଦିନ ପ୍ରଦର୍ଶନୀ ସେବା ଆଦି ବହୁତ ବଢ଼ି ଚାଲିବ। ବାବା ବ୍ୟାଚ୍ ମଧ୍ୟ ତିଆରି କରାଉଛନ୍ତି, ଯେଉଁ ସ୍ଥାନକୁ ଗଲେ ଏହା ଉପରେ ବୁଝାଇବାକୁ ହେବ, ଇଏ ବାବା ଇଏ ଦାଦା, ଏହା ବାବାଙ୍କର ସମ୍ପତ୍ତି। ଏବେ ବାବା କହୁଛନ୍ତି ମୋତେ ମନେ ପକାଇଲେ ତୁମେ ପବିତ୍ର ହୋଇଯିବ। ଗୀତାରେ ମଧ୍ୟ ରହିଛି ମୋତେ ସ୍ମରଣ କର, ସେଥିରେ କେବଳ ମୋ ନାମ ପରିବର୍ତ୍ତନ କରି ଶ୍ରୀକୃଷ୍ଣଙ୍କର ନାମ ଦେଇଦେଇଛନ୍ତି। ଭାରତବାସୀଙ୍କୁ ମଧ୍ୟ ଏକଥା ଜଣା ନାହିଁ ଯେ ରାଧାକୃଷ୍ଣଙ୍କର ପରସ୍ପର ମଧ୍ୟରେ କି ସମ୍ବନ୍ଧ ଥିଲା। ତାଙ୍କ ବିବାହ ଆଦିର ଇତିହାସ କିଛି ହେଲେ କହୁନାହାନ୍ତି, ଉଭୟ ଅଲଗା ଅଲଗା ରାଜଧାନୀର ଅଟନ୍ତି। ଏହି କଥା ବାବା ବସି ବୁଝାଉଛନ୍ତି। ଏହା ଯଦି ବୁଝିଯିବେ ଏବଂ କହିଦେବେ ଯେ ଶିବ ଭଗବାନ ଉବାଚ, ତେବେ ସମସ୍ତେ ତାଙ୍କୁ ଦୂରେଇ ଦେବେ, କହିବେ ଏହା ତୁମେ ପୁଣି କେଉଁଠାରୁ ଶିଖିଛ, ସେ କେଉଁ ଗୁରୁ ଅଟନ୍ତି। ବିକେ କହିଲେ ସମସ୍ତେ ବିଗିଡ଼ିଯିବେ, ଏହି ଗୁରୁମାନଙ୍କର ରାଜତ୍ୱ ଚାଲିଯିବ। ଏହିପରି ବହୁତ ଆସୁଛନ୍ତି, ଲେଖିକରି ମଧ୍ୟ ଦେଉଛନ୍ତି, ପୁଣି ଦୂରେଇ ଯାଉଛନ୍ତି। ବାବା ସନ୍ତାନମାନଙ୍କୁ କୌଣସି ବି କଷ୍ଟ ଦେଉନାହାନ୍ତି, ବହୁତ ସହଜ ଯୁକ୍ତି ବତାଉଛନ୍ତି। କାହାର ସନ୍ତାନ ନଥିଲେ କହୁଛନ୍ତି ଭଗବାନ ଆମକୁ ସନ୍ତାନ ଦିଅ, ପୁଣି ସନ୍ତାନ ମିଳିଲେ ତାଙ୍କର ବହୁତ ଭଲ ଲାଳନ ପାଳନ କରିଥାନ୍ତି, ପାଠ ପଢ଼େଇଥାନ୍ତି। ପୁଣି ବଡ଼ ହେଲେ କହିବେ ଏବେ ନିଜର ଧନ୍ଦା କର, ପିତା ସନ୍ତାନଙ୍କର ଲାଳନ ପାଳନ କରି ଯୋଗ୍ୟ କରାଉଥିବାରୁ ସେ ପିଲାମାନଙ୍କର ସେବାଧାରୀ ଅଟନ୍ତି ନା। ଏହି ବାବା ତ ପିଲାମାନଙ୍କର ସେବା କରି ସାଥିରେ ନେଇଯିବେ। ଲୌକିକ ପିତା ତ ଭାବନ୍ତି ଯେ ପିଲାମାନେ ବଡ଼ ହୋଇ ନିଜ ଧନ୍ଦାରେ ଲାଗିବେ, ମୁଁ ବୁଢ଼ା ହେଲେ ମୋର ସେବା କରିବେ। ଏହି ବାବା ତ ସେବା ମାଗୁନାହାନ୍ତି, ଇଏ ନିଷ୍କାମ ଅଟନ୍ତି। ଲୌକିକ ପିତା ଭାବିଥାନ୍ତି ଆମେ ବଞ୍ଚିଥିବା ପର୍ଯ୍ୟନ୍ତ ପିଲାମାନଙ୍କର କର୍ତ୍ତବ୍ୟ ହେଉଛି ଆମର ଦାୟିତ୍ୱ ନେବା, ଏହି କାମନା ରଖିଥାନ୍ତି। ଏହି ବାବା ତ କହୁଛନ୍ତି ମୁଁ ନିଷ୍କାମ ସେବା କରୁଛି, ମୁଁ ରାଜତ୍ୱ କରିବି ନାହିଁ, ମୁଁ କେତେ ନିଷ୍କାମୀ ଅଟେ। ଅନ୍ୟମାନେ ଯେଉଁ କାର୍ଯ୍ୟ କରୁଛନ୍ତି ତାହାର ଫଳ ତାଙ୍କୁ ତ ନିଶ୍ଚୟ ମିଳୁଛି। ଇଏ ତ ସମସ୍ତଙ୍କର ପିତା ଅଟନ୍ତି। କହୁଛନ୍ତି ମୁଁ ତୁମକୁ ସ୍ୱର୍ଗର ରାଜତ୍ୱ ଦେଉଛି, ତୁମେ କେତେ ଉଚ୍ଚପଦ ପ୍ରାପ୍ତ କରୁଛ, ମୁଁ ତ କେବଳ ବ୍ରହ୍ମାଣ୍ଡର ମାଲିକ, ତାହା ତ ତୁମେ ମଧ୍ୟ ଅଟ, କିନ୍ତୁ ତୁମେ ରାଜତ୍ୱ ନେଉଛ ପୁଣି ହରାଉଛ। ମୁଁ ରାଜତ୍ୱ ନେହୁନାହିଁ କିମ୍ବା ହରାଉ ନାହିଁ, ମୋର ଡ୍ରାମାରେ ଓ ଅଭିନୟ ରହିଛି। ତୁମେମାନେ ସୁଖର ସମ୍ପତ୍ତି ପାଇବା ପାଇଁ ପୁରୁଷାର୍ଥ କରୁଛ, ବାକି ସମସ୍ତେ କେବଳ ଶାନ୍ତି ମାଗୁଛନ୍ତି। ଗୁରୁମାନେ ସୁଖକୁ କାକବିଷ୍ଠ ସମାନ କ୍ଷଣସ୍ଥାୟୀ କହିଥାନ୍ତି, ସେଥିପାଇଁ ସେମାନେ କେବଳ ଶାନ୍ତି ଚାହିଁଥାନ୍ତି। ସେମାନେ ଏହି ଜ୍ଞାନକୁ ଧାରଣା କରିପାରିବେ ନାହିଁ, ତାଙ୍କୁ ସୁଖ ବିଷୟରେ ଜଣା ହିଁ ନାହିଁ। ବାବା ବୁଝାଉଛନ୍ତି କେବଳ ମୁଁ ହିଁ ଶାନ୍ତି ଏବଂ ସୁଖର ସମ୍ପତ୍ତି ଦେଉଛି। ସତ୍ୟଯୁଗ ତ୍ରେତାରେ ଗୁରୁ ରହିବେ ନାହିଁ, ସେଠାରେ ରାବଣ ହିଁ ନାହିଁ, ତାହା ହେଉଛି ଈଶ୍ୱରୀୟ ରାଜ୍ୟ। ଏହିପରି ଡ୍ରାମା ତିଆରି କରାଯାଇଛି, ଏହି କଥା ଆଉ କାହାରି ବୁଦ୍ଧିରେ ଆସିବ ନାହିଁ। ତେଣୁ ପିଲାମାନଙ୍କୁ ଭଲ ଭାବରେ ଧାରଣ କରି ଉଚ୍ଚପଦ ପାଇବାକୁ ହେବ। ଏବେ ତୁମେ ସଙ୍ଗମରେ ଅଛ, ଜାଣିଛ ନୂଆ ଦୁନିଆର ରାଜଧାନୀ ସ୍ଥାପନ ହେଉଛି। ତୁମେ ସଙ୍ଗମ ଯୁଗରେ ଅଛ, ବାକି ସମସ୍ତେ କଳି ଯୁଗରେ। ସେମାନେ ତ କଳ୍ପର ଆୟୁଷକୁ ହିଁ ଲକ୍ଷ ବର୍ଷ ବୋଲି କହିଦେଉଛନ୍ତି, ଘୋର ଅନ୍ଧକାରରେ ଅଛନ୍ତି ନା। ଗାୟନ ମଧ୍ୟ ରହିଛି, କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିଛନ୍ତି। ପାଣ୍ଡବମାନଙ୍କ ବିଜୟରେ ତ ଗାୟନ ରହିଛି। ତୁମେ ହେଉଛ ବ୍ରାହ୍ମଣ, ବ୍ରାହ୍ମଣମାନେ ହିଁ ଯଜ୍ଞ ରଚନା କରିଥାନ୍ତି, ଏହା ତ ହେଉଛି ସବୁଠାରୁ ଉଚ୍ଚ ଈଶ୍ୱରୀୟ ରୁଦ୍ର ଯଜ୍ଞ। ସ୍ଥୁଳ ଯଜ୍ଞ ଅନେକ ପ୍ରକାରର ରହିଛି, ଏହି ରୁଦ୍ର ଯଜ୍ଞ ଥରେ ମାତ୍ର ହେଉଛି। ସତ୍ୟଯୁଗ ତ୍ରେତାରେ ପୁଣି କୌଣସି ଯଜ୍ଞ ହେବ ନାହିଁ, କାହିଁକି ନା ସେଠାରେ କୌଣସି ବିପଦର କଥା ହିଁ ନାହିଁ। ସେସବୁ ହେଉଛି ସ୍ଥୁଳ ଯଜ୍ଞ, ଏହା ହେଉଛି ବେହଦର ସୂକ୍ଷ୍ମ ଯଜ୍ଞ। ଏହା ବେହଦ ବାବାଙ୍କ ଦ୍ୱାରା ରଚିତ ଯଜ୍ଞ ଅଟେ, ଯେଉଁଥିରେ ବେହଦର ଆହୁତି ପଡ଼ିବ। ପୁଣି ଅଧାକଳ୍ପ କୌଣସି ଯଜ୍ଞ ହେବ ନାହିଁ, ସେଠାରେ ରାବଣ ରାଜ୍ୟ ହିଁ ନାହିଁ। ରାବଣ ରାଜ୍ୟ ଆରମ୍ଭ ହେବା ଦ୍ୱାରା ଏସବୁ ଆରମ୍ଭ ହେଉଛି। ସଙ୍ଗମରେ ଥରେ ମାତ୍ର ବେହଦର ଯଜ୍ଞ ହେଉଛି, ଏଥିରେ ସବୁ ପୁରୁଣା ଦୁନିଆ ସୁହା ହୋଇଯିବ। ଏହା ହେଉଛି ବେହଦର ରୁଦ୍ର ଜ୍ଞାନ ଯଜ୍ଞ। ଏଥିରେ ମୁଖ୍ୟ ଜ୍ଞାନ ଏବଂ ଯୋଗର କଥା ରହିଛି। ଯୋଗ ଅର୍ଥାତ୍ ୟାଦ, ୟାଦ ଅକ୍ଷର ବହୁତ ମଧୁର ଅଟେ। ଯୋଗ ଅକ୍ଷର ତ ସାଧାରଣ ହୋଇଗଲାଣି, ଯୋଗ କହିଲେ କେହି ହେଲେ ଯଥାର୍ଥ ଭାବରେ ବୁଝୁନାହାନ୍ତି। ତୁମେ ବୁଝାଇ ପାରିବ ଯୋଗ ଅର୍ଥାତ୍ ବାବାଙ୍କୁ ମନେ ପକାଇବା। ବାବା ଆପଣ ତ ଆମକୁ ବେହଦର ସମ୍ପତ୍ତି ଦେଉଛନ୍ତି, ଆତ୍ମା ବାବାଙ୍କ ସହ କଥା ହେଉଛି, ବାବା ଆପଣ ପୁନର୍ବାର ଆସିଛନ୍ତି, ଆମେ ତ ଆପଣଙ୍କୁ ଭୁଲି ଯାଇଥିଲୁ, ଆପଣ ଆମକୁ ବାଦଶାହି ଦେଇଥିଲେ, ଏବେ ପୁଣି ଆସି ମିଶୁଛନ୍ତି, ଆପଣଙ୍କର ଶ୍ରୀମତ ଆମେ ନିଶ୍ଚୟ ପାଳନ କରିବୁ। ଏହିପରି ନିଜ ସହିତ ନିଜେ କଥା ହେବା ଉଚିତ, ବାବା ଆପଣ ତ ଆମକୁ ବହୁତ ଭଲ ରାସ୍ତା ବତାଉଛନ୍ତି, ଆମେ କଳ୍ପ କଳ୍ପ ଏସବୁ ଭୁଲି ଯାଉଛୁ, ଏବେ ବାବା ପୁନର୍ବାର ଅଭୁଲ କରାଉଛନ୍ତି, ସେଥିପାଇଁ ଏବେ ବାବାଙ୍କୁ ହିଁ ମନେ ପକାଇବାକୁ ହେବ। ବାବାଙ୍କୁ ମନେ ପକାଇବା ଦ୍ୱାରା ହିଁ ସମ୍ପତ୍ତି ମିଳିବ, ମୁଁ ସମ୍ମୁଖକୁ ଆସି ତୁମକୁ ବୁଝାଉଛି। ବାବା ଆସିବା ପର୍ଯ୍ୟନ୍ତ ଗାନ କରୁଛନ୍ତି, ତୁମେ ଦୁଃଖହର୍ତ୍ତା ସୁଖକର୍ତ୍ତା ଅଟ, ମହିମା ତ ଗାନ କରୁଛନ୍ତି, କିନ୍ତୁ ଆତ୍ମା ଅଥବା ପରମାତ୍ମାଙ୍କୁ ଜାଣିନାହାନ୍ତି। ଏବେ ତୁମେ ଜାଣୁଛ, ଏତେ ଛୋଟ ବିନ୍ଦୁରେ ଅବିନାଶୀ ପାଠ ନିଧାର୍ଯ୍ୟ ହୋଇ ରହିଛି, ଏକଥା ମଧ୍ୟ ବାବା ବୁଝାଉଛନ୍ତି। ତାଙ୍କୁ ପରମପିତା ପରମାତ୍ମା ଅର୍ଥାତ୍ ପରମ ଆତ୍ମା ବୋଲି କୁହାଯାଉଛି, କିନ୍ତୁ ମୁଁ ହଜାରେ ସୂର୍ଯ୍ୟ ସଦୃଶ୍ୟ ନୁହେଁ, ମୁଁ ତ ଶିକ୍ଷକ ସଦୃଶ୍ୟ ପଢ଼ାଉଛି। କେତେ ଢେର ସନ୍ତାନ ରହିଛନ୍ତି, ଏହି ପାଠଶାଳା ଦେଖ ବହୁତ ବିଚିତ୍ର ଅଟେ। ଏଠାରେ କିଏ କିଏ ପଢ଼ୁଛନ୍ତି, ଅବଳା କୁବ୍ଜା ସାଧୁମାନେ ମଧ୍ୟ ଆସି ଦିନେ ପଢ଼ିବେ, ବୁଢ଼ୀ ମାତା ଛୋଟ ପିଲା ଆଦି ସମସ୍ତେ ବସିଛନ୍ତି। ଏପରି ସ୍କୁଲ କେବେ ଦେଖିଛ? ଏଠାରେ ୟାଦର ମେହନତ କରିବାକୁ ହେବ, ୟାଦ କରିବାରେ ହିଁ ସମୟ ଲାଗୁଛି। ୟାଦର ପୁରୁଷାର୍ଥ କରିବା ମଧ୍ୟ ଜ୍ଞାନ ଅଟେ ନା, ୟାଦ କରିବା ନିମନ୍ତେ ଜ୍ଞାନ ଆବଶ୍ୟକ, ଚକ୍ରକୁ ବୁଝାଇବା ନିମନ୍ତେ ମଧ୍ୟ ଜ୍ଞାନ ଦରକାର। ପ୍ରାକୃତିକ ଉପାୟରେ ସଚ୍ଚା ସଚ୍ଚା ସଂସ୍କାର ପରିବର୍ତ୍ତନ, ଏହାକୁ ହିଁ କୁହାଯାଉଛି। ତୁମର ଆତ୍ମା ବିଲକୁଲ ପବିତ୍ର ହୋଇଯାଉଛି, ତାହା ଶରୀରର ଶୁଦ୍ଧିକରଣ। ଏଠାରେ ଆତ୍ମାର ଶୁଦ୍ଧିକରଣ ହେଉଛି। ଆତ୍ମାରେ ହିଁ ଖାଦ ପଡୁଛି ନା, ଖାଣ୍ଟି ସୁନାରେ ଖାଣ୍ଟି ଅଳଙ୍କାର ହୋଇଥାଏ। ବର୍ତ୍ତମାନ ଏଠାରେ ପିଲାମାନେ ଜାଣିଛନ୍ତି ଯେ ସେ ବାବା ସମ୍ମୁଖକୁ ଆସିଛନ୍ତି। ପିଲାମାନେ ବାବାଙ୍କୁ ନିଶ୍ଚୟ ମନେ ପକାଇବା ଉଚିତ, ଆମକୁ ଏବେ ଘରକୁ ଫେରିବାକୁ ହେବ, ଏ ପାରିରୁ ସେ ପାରିକୁ ଯିବାକୁ ହେବ। ବାବାଙ୍କୁ, ସମ୍ପତ୍ତିକୁ ଏବଂ ଘରକୁ ମଧ୍ୟ ମନେ ପକାଅ। ତାହା ହେଉଛି ସୁଇଟ୍ ସାଇଲେନ୍ସ ହୋମ୍। ଅଶାନ୍ତି ଦ୍ୱାରା ଦୁଃଖ, ଶାନ୍ତି ଦ୍ୱାରା ସୁଖ ମିଳିଥାଏ। ସତ୍ୟଯୁଗରେ ସୁଖ, ଶାନ୍ତି, ସମ୍ପତ୍ତି ସବୁକିଛି ରହିବ। ସେଠାରେ ଲଢ଼େଇ ଝଗଡ଼ାର କୌଣସି କଥା ରହିବ ନାହିଁ। ପିଲାମାନଙ୍କର ଏହି ଚିନ୍ତା ରହିବା ଉଚିତ, ମୋତେ ସତୋ ପ୍ରଧାନ ଖାଣ୍ଟି ସୁନା ହେବାକୁ ପଡ଼ିବ, ତେବେ ଯାଇ ଉଚ୍ଚପଦ ପାଇବି। ବର୍ତ୍ତମାନ ଏହି ଆତ୍ମିକ ଭୋଜନ ମିଳୁଛି, ତାକୁ ପୁଣି ବୁଦ୍ଧିରେ ମନ୍ଥନ କରିବାକୁ ପଡ଼ିବ। ଆଜି କେଉଁ କେଉଁ ମୁଖ୍ୟ ପଏଣ୍ଟ ଶୁଣିଲି, ଏକଥା ମଧ୍ୟ ବୁଝାଯାଇଛି, ଆତ୍ମିକ ଏବଂ ଶାରୀରିକ ଦୁଇଟି ଯାତ୍ରା ରହିଛି। ଏହି ଆତ୍ମିକ ଯାତ୍ରା ହିଁ କାମରେ ଆସିବ। ଭଗବାନ ଉବାଚ, ମନ ମନା ଭବ। ଆଚ୍ଛା, ମିଠା ମିଠା ଶିଖିଲଧେ ସନ୍ତାନମାନଙ୍କ ପ୍ରତି ମାତ ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ସମସ୍ତ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ପିତାଙ୍କୁ ନମସ୍ତେ, ନମସ୍ତେ, ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ। ପ୍ରଥମ ନମ୍ବର, ଏହି ବିନାଶ ମଧ୍ୟ ଶୁଭ କାର୍ଯ୍ୟ ପାଇଁ ଉଦ୍ଦିଷ୍ଟ, ସେଥିପାଇଁ ଡରିବାର ଆବଶ୍ୟକତା ନାହିଁ। କଲ୍ୟାଣକାରୀ ବାବା ସର୍ବଦା କଲ୍ୟାଣର କାର୍ଯ୍ୟ ହିଁ କରାଉଛନ୍ତି। ଏହି ସ୍ମୃତିରେ ସର୍ବଦା ଖୁସିରେ ରହିବାକୁ ହେବ। ଦ୍ୱିତୀୟ ନମ୍ବର, ସର୍ବଦା ଗୋଟିଏ ହିଁ ଚିନ୍ତା ରହିବା ଉଚିତ ଯେ ମୋତେ ସତୋ ପ୍ରଧାନ ଖାଣ୍ଟି ସୁନା ହୋଇ ଉଚ୍ଚପଦ ପାଇବାକୁ ହେବ। ପ୍ରତିଦିନ ଆତ୍ମାକୁ ଯେଉଁ ରୁହାନି ଭୋଜନ ମିଳୁଛି, ତାକୁ ବୁଦ୍ଧିରେ ଚିନ୍ତନ ମନ୍ଥନ କରିବାକୁ ହେବ। ଆଜିର ବରଦାନ ଅଛି, ନିଜକୁ ଦାୟିତ୍ୱ ସମ୍ପନ୍ନ ଆତ୍ମା ମନେକରି ପ୍ରତ୍ୟେକ କର୍ମ ଯଥାର୍ଥ ବିଧିପୂର୍ବକ କରୁଥିବା ସମ୍ପୂର୍ଣ୍ଣ ସିଦ୍ଧି ସ୍ୱରୂପ ହୁଅ। ବିସ୍ତାରରେ ଅଛି, ବର୍ତ୍ତମାନ ସମୟରେ ତୁମେ ସଙ୍ଗମ ଯୋଗୀ ଶ୍ରେଷ୍ଠ ଆତ୍ମାମାନଙ୍କର ପ୍ରତ୍ୟେକ ଶ୍ରେଷ୍ଠ କର୍ମ ସାରା କଳ୍ପ ପାଇଁ ବିଧାନ ଅର୍ଥାତ୍ ନିୟମ ବା ରୀତିରେ ପରିଣତ ହୋଇଯାଉଛି। ତେଣୁ ନିଜକୁ ବିଧାନର ରଚୟିତା ମନେକରି ପ୍ରତ୍ୟେକ କର୍ମ କର, ଏହାଦ୍ୱାରା ଅବହେଳା ପଣିଆ ସ୍ୱତଃ ହିଁ ସମାପ୍ତ ହୋଇଯିବ। ଏହି ସଙ୍ଗମ ଯୁଗରେ ଆମେମାନେ ବିଧାନର ରଚୟିତା, ଦାୟିତ୍ୱ ସମ୍ପନ୍ନ ଆତ୍ମା ଅଟୁ। ଯଦି ଏହିଭଳି ନିଶ୍ଚୟ ରଖି ପ୍ରତ୍ୟେକ କର୍ମ କରିବ, ତେବେ ଯଥାର୍ଥ ବିଧିପୂର୍ବକ କରିଥିବା କର୍ମର ସମ୍ପୂର୍ଣ୍ଣ ସିଦ୍ଧି ନିଶ୍ଚିତ ପ୍ରାପ୍ତ ହେବ। ଆଜିର ସ୍ଲୋଗାନ ଅଛି, ଯଦି ସର୍ବଶକ୍ତିମାନ ପିତା ସାଥିରେ ଥିବେ, ତେବେ ମାୟା କାଗଜର ବାଘ ଭଳି ହୋଇଯିବ। ଯଦି ସର୍ବଶକ୍ତିମାନ ପିତା ସାଥିରେ ଥିବେ, ତେବେ ମାୟା କାଗଜର ବାଘ ଭଳି ହୋଇଯିବ। ଅବ୍ୟକ୍ତ ଇଶାରା, ଏହି ଅବ୍ୟକ୍ତି ମାସରେ ବନ୍ଧନମୁକ୍ତ ହୋଇ ଜୀବନମୁକ୍ତ ସ୍ଥିତିର ଅନୁଭବ କର। ବିସ୍ତାରରେ ଅଛି, ସର୍ବଦା ଜୀବନମୁକ୍ତ ସ୍ଥିତିର ରହିବାର ସହଜ ସାଧନ ହେଲା ମୁଁ ଏବଂ ମୋର ବାବା, କାହିଁକିନା ସବୁଠାରେ ମୋର ମୋର ହିଁ ବନ୍ଧନ ରହିଛି। ଯଦି ବାବା ମୋର ହୋଇଗଲେ, ତେବେ ଅନ୍ୟ ସବୁ ମୋର ମୋର ସମାପ୍ତ ହୋଇଗଲା। ଯଦି ଗୋଟିଏ ମୋର ଭିତରେ ସବୁ ମୋର ମୋର ସମାପ୍ତ ହୋଇଗଲା, ତେବେ ତୁମେ ବନ୍ଧନମୁକ୍ତ ହୋଇଗଲ। ତେଣୁ ସର୍ବଦା ଏହି କଥା ମନେ ରଖ ଯେ ମୁଁ ବ୍ରାହ୍ମଣ ଜୀବନମୁକ୍ତ ଅଟେ। ଆଚ୍ଛା, ଓମ୍ ଶାନ୍ତି।